आकाशवाणी संवाद पढ़ुछंती आदित्य नारायण दास। मुख्य संवाद, पहलगाम आतंकवादी आक्रमण घटना परिप्रेक्षीरे प्रधानमंत्री अध्यक्षतारे नुआदिल्लीठारे चलिछि उच्चस्तरीय बैठक। देशरे सबुज उद्यान प्रमाणीकरण योजनार हेला शुभारंभ। आसंता कालिठु आरंभ हेउछि चारिधाम यात्रा। उद्घाटनी कार्यक्रम गुड़िकर आकाशवाणी पक्षरु हेबो सीधा प्रसारण। कानाडा निर्वाचन में बहुमत आड़क अग्रसर होउछी लिबरल पार्टी। एवं आईपीएल क्रिकेटर आज मैच रे टॉस जीति बोलिंग करने को निष्पत्ति नेला दिल्ली कैपिटल्स। विस्तृत संवाद, पहलगाम आतंकवादी आक्रमण घटना परिप्रेक्षी में प्रधानमंत्री नरेन्द्र मोदी अध्यक्षतार नुआदिल्लीठारे एक उच्चस्तरीय बैठक अनुष्ठित होउछी। प्रधानमंत्री बासभवन में चलता एक बैठक में प्रतिरक्षा मंत्री राजनाथ सिंह, जातीय सुरक्षा परामर्शदाता अजित डोभाल, चीफ ऑफ डिफेंस स्टाफ अनिल चौहान एवं तीन सेना बाहिनी मुख्य एही बैठक में उपस्थित अछन्ति। केन्द्र नूतन एवं अक्षय शक्ति मंत्री प्रहलाद जोशी कहिछन्ति सबुज उद्यान हेउछि भविष्यतर ईंधन एवं एहार उत्पादन रे प्रजुक्ति विद्यार विकास पई सूक्ष्म क्षुद्र एवं मध्यम उद्योग गुडी को सहयोग करबा को से अनुरोध करिछन्ति। आज नुआदिल्ली में एमएसएमई पई जातीय सबुज हाइड्रोजन मिशन सुजोग उपरे पर्यवेक्षित कर्मशाला को उद्घाटन कर श्री जोशी कहते एमएसएमई गुड़िकर उत्पादन इंजीनियरिंग गुरुत्वपूर्ण सहायता प्रदान करने सहित नूतन वैषयिक चिंताधारा यह सशक्त कर कार्यक्रम में केन्द्रमंत्री भारत सबुज उद्यान प्रमाणीकरण योजन शुभारंभ करते। यह प्रमाणीकरण योजना देश में सबुज उद्यान उत्पादन को सुनिश्चित कर श्री जोशी कहते से कहते भारत जापान सहित 412,000 टन सबुज उद्यान डेरिवेटिव एक राजीनामा स्वाक्षर कर सूचनाजोग्य प्रधानमंत्री नरेन्द्र मोदी नेतृत्व में मंत्रणालय 2030 मसीह सुधा यह 5 नियुत टन को वृद्धि करने को लक्ष्य रखी केन्द्रमंत्री श्री जोशी सूचना देते। पद्म पुरस्कार पाइथिबा विशिष्ट व्यक्तिमाने आज नुआदिल्लीर जातीय युद्ध स्मारकी रे पहुंची श्रद्धांजलि जणाइछन्ति। एही पुरस्कार पाइथिबा व्यक्तिमाने प्रधानमंत्रीक संग्रहालय सहित राजधानी दिल्लीरे थिबा राष्ट्रपति भवन परिदर्शन मध्य करिछन्ति। सूचनाजोग्य गतकाली राष्ट्रपति द्रौपदी मुर्मू राष्ट्रपति भवन रे 2025 मसीहा पई 4 जणको पद्म विभूषण, 10 जणको पद्म भूषण एवं 57 जणको पद्मश्री पुरस्कार रे सम्मानित करिथिले। चलित बर्षर चारिधाम यात्रा आसंता कालिठारु आरंभ हेउछि। उत्तरकाशी जिल्लारे अवस्थित गंगोत्री और जमुनेत्री मंदिर कबाट खोलिबा सहित ही यात्रा आरंभ हेबो। रुद्रप्रयाग जिल्लार केदारनाथ मंदिर द्वार मे 2 तारिखरे एवं चामोली जिल्लार बद्रीनाथ धामर कबाट मे 4 तारिखरे खोलिबो। एही यात्रा संपर्कर एक रिपोर्ट।
इस वर्ष तीर्थ यात्रा अधिक दिव्य और भव्य होने की उम्मीद है। राज्य सरकार ने सुरक्षा, यातायात प्रबंधन, भीड़ नियंत्रण, स्वास्थ्य और सफाई पर विशेष ध्यान देते हुए व्यापक व्यवस्था की है। तैयारियों का परीक्षण करने के लिए एक मॉक ड्रिल का भी आयोजन किया गया था। चार धाम यात्रा में हर साल देश विदेश से लाखों श्रद्धालु आते हैं। अनुपम मिश्र, आकाशवाणी समाचार।
चारिधाम यात्रा उद्घाटन को आकाशवाणी पक्षरु सीधा प्रसारण करा जिवो। गंगोत्री धाम खुलिबार सीधा प्रसारण आसंताकाली पूर्वान्न 10:00 to 11:00 पर्यंत प्रसारित होबाकु थिबा बळे जमुनेत्री धामर सीधा प्रसारण पूर्वान्न 11:30 to 12:30 पर्यंत प्रसारण करा जिवो। सेहिभळी केदारनाथ धाम खोलिबार सीधा प्रसारण मे 2 तारिख सकाळ 6:00 एवं बद्रीनाथ धाम खोलिबार सीधा प्रसारण आसंता 4 तारिख सकाळ 6:30 to 7:30 पर्यंत चालिबो। आकाशवाणीर इंद्रप्रस्थ एफएम गोल्ड एवं आराधना चैनल सहित न्यूज ऑन एआर आप्रे एहा उपलब्ध हेबो। आसंता कालिठारु मे मास 4 तारिख पर्यंत प्रत्येक दिन संध्या 7:30 to 7:45 पर्यंत एही यात्रा सम्बन्धीय रिपोर्ट प्रसारण करा जिवो। भारत एवं आमेरिका द्विपाक्षिक वाणिज्य चुक्ति नै भारतर वाणिज्य विभागर प्रतिनिधि एवं आमेरिका प्रतिपक्षक मध्यरे आलोचना होईछि। वाशिंगटन डीसी ठारे गत 23 to 25 तारिख पर्यंत एही बैठक होईथला। एहा पूर्वरु गत मासरे नुआदिल्ली ठारे मध्य एनेई द्विपाक्षिक आलोचना अनुष्ठित होईथला। वाणिज्य और शिल्प मंत्रालय पक्षरु कहाजाइछि एही आलोचना बैठक में उभय शुल्क एवं अणशुल्क प्रसंगे उभय पक्ष मध्यरे फलप्रद आलोचना होईछि। चलित वर्ष शेष सुधा पारस्परिक लाभदायक बहुक्षेत्रीय द्विपाक्षिक वाणिज्य चुक्तिर प्रथम पर्याय शेष करिबा लक्ष्य नै दुई देशर प्रतिनिधिक मध्यरे आलोचना मध्य अनुष्ठित होउछि। କାନାଡ଼ା ହାଉସ୍ ଅଫ୍ କମନ୍ସ ପାଇଁ ଲିବେରାଲ୍ ପାର୍ଟି ନିର୍ବାଚନରେ ସ୍ୱଷ୍ଟ ବହୁମତ ଆଡ଼କୁ ଅଗ୍ରସର ହେଉଛି। ମାର୍କ କାର୍ନେ ପୁନଃ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବାର ଆଶା କରାଯାଉଛି। ନୂତନ ଭାବେ ରାଜନୀତିକୁ ଆସିଥିବା ପୂର୍ବତନ ବ୍ୟାଙ୍କର ମାର୍କ କାର୍ନେଙ୍କ ନେତୃତ୍ୱରେ ଲିବେରାଲ୍ ପାର୍ଟି ବିଜୟ ଆଡ଼କୁ ଅଗ୍ରସର ହେଉଛି। ତେବେ କଞ୍ଜରଭେଟିଭ୍ ଦଳ ସହିତ ନିର୍ବାଚନରେ ଲିବେରାଲ୍ ପାର୍ଟି କଡ଼ା ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇଛି। ଲିବେରାଲ୍ ପାର୍ଟି ଏପର୍ଯ୍ୟନ୍ତ 168 ଆସନରେ ବିଜୟ ସୂଚକ ଆଗୁଆ ରହିଛି। ଭୋଟ୍ ଗଣତି ଏବେ ମଧ୍ୟ ଜାରି ରହିଛି। ତେବେ ସ୍ୱଷ୍ଟ ବହୁମତ ପାଇଁ 172 ଆସନର ଆବଶ୍ୟକତା ରହିଛି। ଲିବେରାଲ୍ ପାର୍ଟିର ସଂଖ୍ୟା 172 ଆସନରୁ କମ୍ ରହିଲେ ଅନ୍ୟ ରାଜନୈତିକ ଦଳର ସହଯୋଗର ଆବଶ୍ୟକତା ପଡ଼ିବ। ଶ୍ରୀ କାର୍ନେ ତାଙ୍କର ଅଭିଭାଷଣରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କାନାଡ଼ାବାସୀଙ୍କ ମଧ୍ୟରେ ବିଭାଜନ କରିବାକୁ ଚେଷ୍ଟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ତେବେ ଏହା କେବେ ସମ୍ଭବ ହେବ ନାହିଁ ବୋଲି ଶ୍ରୀ କାର୍ନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କାନାଡ଼ାର ନୂତନ ପ୍ରଧାନମନ୍ତ୍ରୀ ଭାବେ ମାର୍କ କାର୍ନେ ଦାୟିତ୍ୱ ନେବାକୁ ଯାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ଏବଂ କାନାଡ଼ା ସମାନ ଗଣତାନ୍ତ୍ରିକ ମୂଲ୍ୟବୋଧ, ଆଇନର ଶାସନ ଏବଂ ଜନତାଙ୍କ ପ୍ରତି ଦୃଢ଼ ଭାବେ ପ୍ରତିଶ୍ରତିବଦ୍ଧ। ଦୁଇ ଦେଶର ଜନସାଧାରଣଙ୍କ ପାଇଁ ସହଭାଗିତାକୁ ସୁଦୃଢ଼ କରିବା ସହିତ ଅଧିକ ସୁଯୋଗ ପ୍ରଦାନ ପାଇଁ ଶ୍ରୀ ମୋଦି କାର୍ନେଙ୍କ ସହିତ କାର୍ଯ୍ୟ କରିବାକୁ ଆଗ୍ରହୀ ବୋଲି କହିଛନ୍ତି। ତ୍ରିନିଦାଦ ଓ ଟବାଗୋର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ କମଳା ପ୍ରସାଦ ବିଶେଷର ନିର୍ବାଚିତ ହୋଇଛନ୍ତି। ତାଙ୍କ ଦଳ ୟୁନାଇଟେଡ୍ ନ୍ୟାସନାଲ୍ କଂଗ୍ରେସ ଏହି ଦୁଇ ଦ୍ୱୀପ କାରବିଆନ୍ ରାଷ୍ଟ୍ରର ସଂସଦୀୟ ନିର୍ବାଚନରେ ବିଜୟୀ ହୋଇଛି। 2010-2015 ପର୍ଯ୍ୟନ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିବା 73 ବର୍ଷୀୟ ଶ୍ରୀମତୀ ବିଶେଷର ଏହି ବିଜୟ ଉଲ୍ଲେଖନୀୟ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତ୍ରିନିଦାଦ ଓ ଟବାଗୋର ନେତୃତ୍ୱ ନେବାରେ ସେ ହେଉଛନ୍ତି ଏକମାତ୍ର ମହିଳା। ବିଜୟ ପରେ ଅଭିଭାଷଣ ପ୍ରଦାନ କରି ସେ କହିଛନ୍ତି, ନିର୍ବାଚନ ପ୍ରତିଶ୍ରତିକୁ ତାଙ୍କ ସରକାର ନିଶ୍ଚୟ ପାଳନ କରିବ। ଏହି ବିଜୟ ପାଇଁ ସେ ଜନସାଧାରଣଙ୍କୁ ଶ୍ରେୟ ପ୍ରଦାନ କରିବା ସହ କହିଛନ୍ତି, ବରିଷ୍ଠ ନାଗରିକମାନଙ୍କର ପେନ୍ସନ୍ ବଜାୟ ରହିବ ଏବଂ ସରକାରୀ କର୍ମଚାରୀମାନଙ୍କର ଦରମା ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଶିଶୁ ଡାକ୍ତରଖାନା ଖୋଲିବା ସହ 50,000 ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ସେ ପ୍ରତିଶ୍ରତି ମଧ୍ୟ ଦେଇଛନ୍ତି। ଏହି ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କମଲା ପ୍ରସାଦ ବିଶେଷରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ତ୍ରିନିଦାଦ ଓ ଟବାଗୋ ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଭାରତ ଆଗ୍ରହୀ। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ପବିତ୍ର ହଜ୍ ଯାତ୍ରା କରୁଥିବା 122,518 ଜଣ ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଲକ୍ଷ୍ନୌରୁ 288 ଜଣ ତୀର୍ଥଯାତ୍ରୀ ଏବଂ ହାଇଦ୍ରାବାଦରୁ 262 ଜଣ ତୀର୍ଥଯାତ୍ରୀଙ୍କୁ ନେଇ ପ୍ରଥମ ବିମାନ ଉଡ଼ାଣ ଆରମ୍ଭ କରିଥିଲା। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରିଜିଜୁ କହିଛନ୍ତି, ସୁଗମ ଏବଂ ନିରବଚ୍ଛିନ୍ନ ତୀର୍ଥଯାତ୍ରା ସୁନିଶ୍ଚିତ କରିବା ପାଇଁ ତାଙ୍କ ସରକାର ପ୍ରତିଶ୍ରତିବଦ୍ଧ। ତେବେ ଏକ ନିରାପଦ, ଆଶୀର୍ବାଦପୂର୍ଣ୍ଣ ଏବଂ ଆଧ୍ୟାତ୍ମିକ ଦୃଷ୍ଟିରୁ ସମୃଦ୍ଧ ଯାତ୍ରା ପାଇଁ ମଧ୍ୟ ସେ ପ୍ରାର୍ଥନା କରିଛନ୍ତି। ଜାମ୍ମୁ କାଶ୍ମୀରରେ ଆଗାମୀ ଗ୍ରୀଷ୍ମ ଋତୁ ସମୟରେ ଅତ୍ୟାବଶ୍ୟକ ସେବା ଏବଂ ଆବଶ୍ୟକ ସ୍ଥଳେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ଲକ୍ଷ୍ୟ ନେଇ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆନ୍ତଃ ବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରାଯାଇଛି। ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ବିଭିନ୍ନ ବିଭାଗର ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀକୁ ମହଜୁଦ ରଖିବା, ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ତ୍ୱରିତ କ୍ରିୟାନୁଷ୍ଠାନ ଦଳ ମୁତୟନ କରିବା ପାଇଁ ସେ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ଆରମ୍ଭ ହେବ। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହିଳା ତ୍ରିରାଷ୍ଟ୍ରୀୟ ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍ ସିରିଜ୍ର ଆଜିର ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। କଲମ୍ବୋଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ଦକ୍ଷିଣ ଆଫ୍ରିକାକୁ 15 ରନ୍ରେ ପରାସ୍ତ କରିଛି। ଏହି ସିରିଜ୍ର ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତର ଏହା କ୍ରମାଗତ ଦ୍ୱିତୀୟ ବିଜୟ। ଟସ୍ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରି ଭାରତ 6 ୱିକେଟ୍ ବିନିମୟରେ 276 ରନ୍ ସଂଗ୍ରହ କରିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଚାଲିଛି ଉଚ୍ଚସ୍ତରୀୟ ବୈଠକ। ଦେଶରେ ସବୁଜ ଉଦ୍ୟାନ ପ୍ରମାଣୀକରଣ ଯୋଜନାର ହେଲା ଶୁଭାରମ୍ଭ। ଆସନ୍ତାକାଲିଠୁ ଆରମ୍ଭ ହେଉଛି ଚାରିଧାମ ଯାତ୍ରା। ଉଦ୍ଘାଟନୀ କାର୍ଯ୍ୟକ୍ରମଗୁଡ଼ିକର ଆକାଶବାଣୀ ପକ୍ଷରୁ ହେବ ସିଧା ପ୍ରସାରଣ। କାନାଡ଼ା ନିର୍ବାଚନରେ ବହୁମତ ଆଡ଼କୁ ଅଗ୍ରସର ହେଉଛି ଲିବେରାଲ୍ ପାର୍ଟି ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।